ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର, ମହିଳାମାନଙ୍କର ସଶକ୍ତିକରଣ ସରକାରଙ୍କ ସହିତ ସମାଜର ବିଲ୍ ଦାୟିତ୍ୱ ଆଏ, କହିଲେ ରାଷ୍ଟ୍ରପତି। ମହିଳା କୈନ୍ଦ୍ରିକ ଚାରିଟା ଯୋଜନା କଲେ ଶୁଭାରମ୍ଭ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣ୍ଡି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଚନ୍ଦ୍ରଗ୍ରହଣ ଲାଗି ଆଇବାକାଲ ଶ୍ରୀମନ୍ଦିର ନ ହେବା ଖାସ୍ ନୀତିକାନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମେଟ୍ରିକ୍ ପରୀକ୍ଷା ହେଲା ଶେଷ। ମେ ମାସର ଦୁଇ ନମ୍ବର ହପ୍ତାଥି ବାହାରିବା ପରୀକ୍ଷା ଫଲ। ଆଉ ଖରାକେ ନଜରଠି ରଖିକିରି ଉଚ୍ଚଶିକ୍ଷା ବିଭାଗ ତରଫ ଜାରି ହେଲା ମାର୍ଗଦର୍ଶିକା। ଏଥର ପୁରା ଖବର, ମହିଳାମାନଙ୍କର ସଶକ୍ତିକରଣ ଖାଲି ସରକାରଙ୍କ ଦାୟିତ୍ୱ ନୁହେଁ, ଇଟା ପୁରା ସମାଜର କର୍ତ୍ତବ୍ୟ ଆଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀନ ଆଜି ସଶକ୍ତ ନାରୀ କାର୍ଯ୍ୟକ୍ରମଥି ଯୋଗ ଦେଇକି ରାଷ୍ଟ୍ରପତି କହିଛନ୍, ଭାରତର ଇତିହାସ ଦେଇ ମହିଳାମାନଙ୍କର ସାହସ ବୀରତା ତ୍ୟାଗ ଆଉ ସମର୍ପଣର ବହୁତ କଥା ଆଉ ଗାଥା ରହିଛି। ରାଣୀ ଲକ୍ଷ୍ମୀବାଈ, ମା ଅହଲ୍ୟାବାଈ, ସାବିତ୍ରୀବାଈ ଫୁଲେ, ସରୋଜିନୀ ନାଇଡୁଙ୍କର ବାଗିର ମହିୟସୀ ମହିଳାମାନେ ନିଜର ଅଦମ୍ୟ ସାହସ ଆଉ ସମାଜ ଲାଗି ତାଙ୍କର ବଳିଦାନ ସବୁଦିନ ସୁର୍ତା ହେଇ ରହେବା। ମହିଳାମାନେ ସୈନିକ ଭାବେ ଦେଶର ସୁରକ୍ଷା କରୁଛନ୍, ବୈଜ୍ଞାନିକ ହେଇକରି ନୂଆ ଉଦ୍ଭାବନ କରିବାର ସହିତ ରାଜନୀତି, ସମାଜସେବା, ପ୍ରଶାସନ, ଫି କ୍ଷେତ୍ରଟି ବଡ଼ ଭୂମିକା ନେଉଛନ୍। ମହିଳାମାନେ ସଶକ୍ତ ହେଲେ ଯାଇକରି ଦେଶ ସମୃଦ୍ଧ ହେବା ଆଉ ପ୍ରକୃତ ଭାବେ ମହିଳା ସଶକ୍ତିକରଣ ହୋଇପାରିବା ବୋଲି ରାଷ୍ଟ୍ରପତି କହିଛନ୍।
ମହିଳା ହର କ୍ଷେତ୍ର କାନ୍ଧେ ସେ କାନ୍ଧେ ମିଳାକର ଆଗେ ବଢ଼ ରହି ସୈନିକ କେ ରୂପ ମେଁ ଏ ଦେଶ କି ସୀମାଓ କି ରକ୍ଷା କର ରହି ହେ, ବୈଜ୍ଞାନିକ କେ ରୂପ ମେଁ ପ୍ରୟୋଗଶାଳାଓ ମେଁ ଶୋଧ କର ରହି ହେ, खेल प्रतिस्पर्धाओं में अंतर्राष्ट्रीय मंच पर भारत का तिरंगा लहरा रहे हैं। राजनीति, समाज सेवा, प्रशासन तथा व्यापार जगत सभी क्षेत्रों में महिलाएं नई ऊंचाई छू रही हैं। देश भर के दीक्षांत समारोह में उपाधि और पदक प्राप्त करने वाले विद्यार्थियों में बेटियों की बढ़ती संख्या मेरे सामने प्रेरणादायक दृश्य प्रस्तुत करती है।
ଏ ଅବସରରେ ରାଷ୍ଟ୍ରପତି ଲକ୍ଷ୍ୟପତି ବିଟି ଯୋଜନା, ହୋଲି ଓ ଦିଆଲି ଲାଗି ମାହାଳିଆ ଗ୍ୟାସ୍ ସିଲିଣ୍ଡର, ସହେଲି ପିଙ୍କ ସ୍ମାର୍ଟ କାର୍ଡ ଆଉ ମେରି ପୁଞ୍ଜି ମେରା ଅଧିକାର ଯୋଜନାର ଶୁଭାରମ୍ଭ କରିବାର ସହିତ ମହିଳାମାନଙ୍କର ବିକାଶ ଆଉ ନେତୃତ୍ୱ ଲାଗି କେନ୍ଦ୍ର ସରକାର ନେଉଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ତାଙ୍କର ଆବାସିକ କାର୍ଯ୍ୟାଳୟନ ଆଜି ବିଜେପି ବିଧାୟକଙ୍କର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଚାରିଟା ରାଜ୍ୟସଭା ଆସନକୁ ନେଇକରି ହେବାରକେ ଥିବା ନିର୍ବାଚନ, ସରକାର ଆଉ ସଂଗଠନର ତାଲମେଲ ବାବଦେ ଆଲୋଚନା କରାଯାଇଥିବାର ଜଣାପଡ଼ିଛି। ଏଥି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସହିତ ମନ୍ତ୍ରିମଣ୍ଡଳର ବହୁତ ସଦସ୍ୟ ଯୋଗ ଦେଇଥିଲେ। ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ତରଫ 16 ସେଟ୍ ମନୋନୟନ ଫର୍ମ ନିଆଯାଇଛି। ସିଆଡ଼େ ରାଜ୍ୟସଭା ନିର୍ବାଚନକୁ ନେଇକରି କଂଗ୍ରେସର ଭିଲ୍ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଥିବାର ଜଣାପଡ଼ିଛି। କ୍ଷେତ୍ର ପରିଦର୍ଶନ ଲାଗି ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଜଳବିବାଦ ପ୍ରାଧିକରଣର ସଦସ୍ୟମାନେ ଆଜି ଚିଲିକା ଗସ୍ତ କରିଛନ୍। ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆସିଥିବା ସଦସ୍ୟମାନେ ଚିଲିକା ସାତପଡ଼ାନ ସ୍ଥିତିର ଅନୁଧ୍ୟାନ କରିଥିଲେ। ଆଇବା 7 11 ତାରିଖ ତକ ପ୍ରାଧିକରଣ ଦଳ ଛତିଶଗଡ଼ର ଭିନ୍ ଭିନ୍ ଜାଗାନ ସ୍ଥିତିର ଅନୁଧ୍ୟାନ କରିବେ। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସନ୍ନ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଚାଲିଛି। ବୈଠକଟି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣ୍ଡି ଲାଗି ମହେନ୍ଦ୍ର ବେଳା ଧାରିଜ କରାଯିବା। ଗଣତି ମଣ୍ଡି ଲାଗି ରାଜ୍ୟ ସରକାରଙ୍କ ତରଫ ଅନୁମୋଦିତ ଏସ୍ଓପିକେ ପରିଚାଳନା କମିଟି ଅନୁମୋଦନ କରିବା ବୋଲି ଆମର ସମ୍ଭାଦଦାତା ସୂଚନା ଦେଇଛନ୍। ବୈଠକଟି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଉ କାର୍ଯ୍ୟକାରୀ ସଭାପତି ଅନୁ କର୍କ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ସହିତ କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍। ଆଇବାକାଲ ବର୍ଷର ପହିଲା ଚନ୍ଦ୍ରଗ୍ରହଣ ହେବା, ଇଥର ଚନ୍ଦ୍ର କେତୁଗ୍ରସ୍ତ ହେବେ। ଗ୍ରହଣ ସମୟ ସକାଳ 6:20 ସଞ୍ଜବେଲର 6:47 ତକ ରହିବା। ଏ ସମୟ ଭିତରେ ପାକନୀତି ଓ ଦେବନୀତି ନିଷିଦ୍ଧ ରହିଛି। ଦିନର 3:20 ଗ୍ରହଣ ଲାଗ୍ବା, 5:04 ମଧ୍ୟଗ୍ରହଣ ଆଉ 6:47 ଗ୍ରହଣ ସର୍ବମୁଖ୍ୟ ହେବା। ଚନ୍ଦ୍ରଗ୍ରହଣକେ ନଜରଟି ରଖିକରି ପୁରୀ ଶ୍ରୀମନ୍ଦିର ଆଇବାକାଲ ସ୍ୱତନ୍ତ୍ର ନୀତିକାନ୍ତି ହେବା। ସମ୍ବଲପୁର ସମଲେଇ ମନ୍ଦିର ନଭିଲ ନୀତିକାନ୍ତିଟି ପରିବର୍ତ୍ତନ କରାଯାଇକରି ମାଙ୍କର ସର୍ବସାଧାରଣ ଦର୍ଶନ ଆଇବାକାଲ ବନ୍ଦ ରଖାଯାଇଛି। ପୁରୀ ଶ୍ରୀମନ୍ଦିର ଆଇବାକାଲ ଦୋଳ ପୂର୍ଣ୍ଣିମା ହେବାରକେ ଥିବାର ବେଳେ ପରମ୍ପରା ଅନୁସାରେ ଆଜି ସଞ୍ଜବେଲା ମହାପ୍ରଭୁମାନଙ୍କର ମେଣ୍ଢା ପୋଡ଼ି ନୀତି କରାଯାଇଛି। ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ନୀତି ସର୍ବାର ଉତ୍ତରୁ ଆଜ୍ଞାମାଳ ପାଇକରି ମହାପ୍ରଭୁମାନଙ୍କର ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକେ ବିଜେ କରିଥିଲେ। ସେନ ସ୍ୱତନ୍ତ୍ର ପୂଜା ଉତ୍ତରୁ ମେଣ୍ଢା ପୋଡ଼ି ନୀତି କରାଯାଇଥିଲା। ହୋଲିକା ରାକ୍ଷସୀକେ ପୁଡ଼ାବାର ପ୍ରତିଫଳନ ଭାବେ ଏହି ନୀତି କରାଯାଇଛି। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତରାଣ ହାଇସ୍କୁଲ ପଡ଼ିଆ ନଭିଲ ଆଜି ଅଧରାତି ହୋଲିକା ଦହନ ହେବା। ରାତି 2:50 ବେଲ୍କେ ମହିଳାମାନେ ପୂଜା କଲା ଉତ୍ତରୁ ଉତ୍ସବ ପାଳନ କରାଯିବା। ଏହି ଅବସରରେ ମହିଳାମାନେ ନିଜର ପୁଅମାନଙ୍କର ଦୀର୍ଘାୟୁ ଆଉ ସମୃଦ୍ଧି ଲାଗି ପ୍ରାର୍ଥନା କରସନ୍। ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମେଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି। ଆଇବା ମେ ମାସର ଦୁଇ ନମ୍ବର ହପ୍ତା ଭିତରେ ପରୀକ୍ଷା ଫଲ ବାହାରିବା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍। ପରୀକ୍ଷା ସରିଲା ଉତ୍ତରୁ ପହିଲା କ୍ଷେପେ ଓଏମ୍ଆର୍ ଖାତା ଦେଖା ମୂଲ ହୋଇଛେ। ଆଇବା 19 ତାରିଖନୁ ସବଜେକ୍ଟିଭ୍ ଖାତା ଦେଖା ମୂଲ ହେବା। ଏ ବଛର ଏଥିଲାଗି 55 ମୂଲ୍ୟାୟନ କେନ୍ଦ୍ରନ 15,000 ଶିକ୍ଷକ ଖାତା ଦେଖା କାମଥି ନିୟୋଜିତ ଅଛନ୍ ବୋଲି ଶ୍ରୀ ତରାଇ କହିଛନ୍।
ଅବଜେକ୍ଟିଭ୍ ଓଏମ୍ଆର୍ ତାର ମୂଲ୍ୟାୟନ ଅଲରେଡି ଆମେ ପ୍ରୋସେସ୍ ଆରମ୍ଭ କରିଦେଲୁଣୁ, ଆଉ ସବଜେକ୍ଟିଭ୍ ପରୀକ୍ଷାର ମୂଲ୍ୟାୟନ ଆମେ 19 ତାରିଖରୁ ଆରମ୍ଭ କରୁ। 14,000-15,000 ଟିଚର ଆମର ଲାଗିବେ। 51 ସେଣ୍ଟରରେ ଆମର ଖାତା ଦେଖା ହେବ। କ୍ଲାଇମେଟିକ୍ ପ୍ରୋବ୍ଲେମ୍ କିଛି ନ ଆସିଲା ତାହେଲେ ଆମେ ରେଜଲ୍ଟ ପ୍ରୋସେସ୍ କରିକି ମେର ପ୍ରଥମ ସପ୍ତାହ ବା ଦ୍ୱିତୀୟ ସପ୍ତାହରେ ଆମେ ରେଜଲ୍ଟ ବାହାର କରିବୁ, ଅନ୍ଲାଇନ୍ର ସାର୍ଟିଫିକେଟ୍ ଦେବାର ଉପଲବ୍ଧ କରାଇବୁ।
ରାଜ୍ୟ ଦିନୁ ଦିନକେ ତାପମାତ୍ରା ବଢ଼ବାର୍କେ ଲାଗିଛି। ଏତାକେ ନଜରଟି ରଖିକରି ଅଂଶୁଘାତ ମୁକାବିଲା ଲାଗି ସରକାର ତୟାର ଅଛନ୍ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ କହିଛନ୍। ଏଥିଲାଗି ଫି ଡାକ୍ତରଖାନାନ ଖାସ କକ୍ଷ ବ୍ୟବସ୍ଥା କରାଯିବାର ସହିତ ଭରପୁର ଉଷକଷା ରଖାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଖରାକେ ନଜରଟି ରଖିକରି ଉଚ୍ଚଶିକ୍ଷା ବିଭାଗ ତରଫ ସବୁ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ଇଣ୍ଟରନାଲ୍ ପରୀକ୍ଷା ଆଉ କ୍ଲାସ୍ମାନଙ୍କୁ ସକାଳ ବେଲା କରାଯିବା, ଉପରବେଲା କେନ୍ସି ବାହାରିଆ କାମ ବିଲ୍ କରାନାଇଯାଏ ବୋଲି ମାର୍ଗଦର୍ଶିକାଟି କୁହାଯାଇଛି। ଶିକ୍ଷାନୁଷ୍ଠାନମାନଙ୍କେ ଦରକାର ଅନୁସାରେ ଓଆର୍ଏସ୍ ଆଉ ପିଇବାର ପାନ୍ ମହଜୁଦ ରଖାଯିବା। ଇତାର ସଙ୍ଗେ ଜରୁରୀକାଳୀନ ପରିସ୍ଥିତିକେ ଗମ୍ଭୀରତାର ସହିତ ପରିଚାଳନା କରବାରକେ ଉଚ୍ଚଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ହରିଶଙ୍କର ସମ୍ମିଳନୀ କକ୍ଷନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବସୁନ୍ଧରା ଯୋଜନାଥି ଭୂମିହୀନମାନଙ୍କୁ ଜମି ପଟ୍ଟା ବାଣ୍ଟିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ରାଜ୍ୟ ସବୁ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବାରକେ ସରକାର ପ୍ରତିଶ୍ରତିବଦ୍ଧ। ଆନ୍ ପାଟନାଗଡ଼ ତହସିଲ ଇଲାକାନ 273 ଜନ ଭୂମିହୀନ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ପହିଲା କ୍ଷେପ୍ତି 70 ଜନଙ୍କୁ ପଟ୍ଟା ବଣ୍ଟାଯାଇଥିଲା, ଆଉ ଦୁଇ ନମ୍ବର କ୍ଷେପେ 129 ଜନଙ୍କୁ ଆଜି ପଟ୍ଟା ବଣ୍ଟାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଖୁବ୍ ଜଲ୍ଦି ଆହୁରି ହିତାଧିକାରୀଙ୍କୁ ପଟ୍ଟା ଦିଆଯିବା ବୋଲି ସେ କହିଛନ୍। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ଆଜ୍ ଟୁକେଲମାନଙ୍କୁ ଏଚ୍ପିଭି ଟିକା ଦିଆଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଭବିଷ୍ୟତ ଜରାୟୁ କର୍କଟ ରୋଗ ଦୂର କରବାର ଲାଗି 14 କମ୍ ବୟସର ଟୁକେଲମାନେ ଏ ଟିକା ନେବାର ଜରୁରୀ ବୋଲି କହିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରନ ଆଜି ଟୁକେଲମାନଙ୍କୁ ଜରାୟୁ କର୍କଟ ନିରୋଧୀ ଏଚ୍ପିଭି ଟିକା ଦିଆଯାଇଛି। ଖଡ଼ିଆଲ ଡାକ୍ତରଖାନା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରଞ୍ଜିତ କୁମାର ରାଉତଙ୍କ ନେତୃତ୍ୱରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟକର୍ମୀ ଆଶା ଏଏନ୍ଏମ୍ମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦର ନୂଆ କାର୍ଯ୍ୟାଳୟ ଲାଗି ରାଜ୍ୟ ସରକାରଙ୍କ ତରଫରୁ 3 କୋଟି ଅଧିକା ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟାଳୟ ସହରାଞ୍ଚଳ ଓ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତିଆରି କରାଯିବା, କାର୍ଯ୍ୟାଳୟ ପରିସରନ ଫୁଡ୍ ପାର୍କ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଆଉ ସବୁ ଆନୁଷ୍ଠାନିକ ବ୍ୟବସ୍ଥା କରବାରକେ ଗୋଟିଏ ମାଷ୍ଟର ପ୍ଲାନ୍ ତିଆରି କରାଯାଇଛି। ନୂଆପଡ଼ା ଜିଲ୍ଲାନ ଆଇବା 14 ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଜିଲ୍ଲା ଅଦାଲତ ସହିତ କୋମନା, ଖଡ଼ିଆଲ, ସିନାପାଲି ଆଉ ବୋଡେନ୍ ଅଦାଲତନ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ କରାଯିବା। ଇଥି ହର ରକମର ବିଚାରାଧୀନ ମକଦ୍ଦମା ଶୁଣାଣି କରାଯାଇପାରବା। ବୌଦ୍ଧ ଜିଲ୍ଲା ପୁରୁଣା କଟକ ରେଞ୍ଜର ଭିନ୍ ଭିନ୍ ଗାଁ ଆଜି ଜଙ୍ଗଲ ବିଭାଗ ତରଫ ଜଙ୍ଗଲ ନିଆଁ ଆୟତ କରବାର ଲାଗି ସଚେତନତା କାର୍ଯ୍ୟକ୍ରମମାନ ହୋଇଯାଇଛି। ଜଙ୍ଗଲର ନିଆଁ ଲଗାଲେ କେନ୍ତାକରି ତୁର୍ତ୍ତି ତାହାକେ ଆୟତ କରାଯାଇପାରବା ସେ ବାବଦେ ଲୋକଙ୍କୁ ସଚେତନ କରିକି ବାଟ ବତେଇଥିଲେ। ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଲାଗି ଆତ୍ମରକ୍ଷା ତାଲିମ ଶିବିର ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ସୁଶ୍ରୀ ସ୍ୱାଗତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇଥିଲେ। ପାଣିପାଗ ଏବେ 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ପାଗ ସୁଖା ରହିବା। ଏବେ 5 ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ଆଇଜ୍ବିଲ୍ ଦିନର ତାପମାତ୍ରା 32 ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ, ମହିଳାମାନଙ୍କର ସଶକ୍ତିକରଣ ସରକାରଙ୍କ ସହିତ ସମାଜର ବିଲ୍ ଦାୟିତ୍ୱ ଆଏ କହିଲେ ରାଷ୍ଟ୍ରପତି। ମହିଳା କୈନ୍ଦ୍ରିକ 4 ଯୋଜନାର କଲେ ଶୁଭାରମ୍ଭ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଲାଗି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଚନ୍ଦ୍ରଗ୍ରହଣ ଲାଗି ଆବାକାଲ ଶ୍ରୀମନ୍ଦିର ନ ହେବା ଖାସ୍ ନୀତିକାନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମେଟ୍ରିକ ପରୀକ୍ଷା ହେଲା ଶେଷ। ମେ ମାସର 2 ନମ୍ବର ହପ୍ତାଥି ବାହାରିବା ପରୀକ୍ଷା ଫଲ। ଆଉର୍ ଖରାକେ ନଜରଥି ରଖିକରି ଉଚ୍ଚଶିକ୍ଷା ବିଭାଗ ତରଫ ଜାରି ହେଲା ମାର୍ଗଦର୍ଶିକା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।